ହ୍ୟାଲୋ, ନମସ୍କାର। ମୋ ନାଁ ହଉଛି ରିଙ୍କିମା ଦିଗାଲ। ମୁଁ ଶକ୍ତିବିହାରରେ ରୁହେ, ୱାର୍ଡ ନମ୍ବର 21। ଆମର ଯେତେବେଳେ ଲାଟିନ୍ ଟାଙ୍କି ଫୁଲ୍ ହେଇଯାଉଛି, ଆଉ ଟିକେ ଆମର ଲମ୍ବା ପାଇପ୍ ଅଧିକ ପଡୁଛି, 100 ଫୁଟ, ଆଉ ସେଇ ଯଦି ଗାଡି ଆସେ ସେମାନେ ବହୁତ ପଇସା ମୁଁ କହୁଛନ୍ତି, ସେଥିପାଇଁ ଆମେ ପଇସା ମଧ୍ୟ ଦେଇପାରୁନୁ। ଆମେ ବହୁତ ହଇରାଣ ହଉଛୁ ଟାଙ୍କି ସଫା କରିବା ପାଇଁ, ଆଉ ସେମାନେ ଆମ ପାଖକୁ ଠିକ ସମୟରେ ପହଞ୍ଚି ମଧ୍ୟ ପାରୁନାହାନ୍ତି, ଆଉ ସେଥିପାଇଁ ଆପଣ ମାନେ ଆମ ପାଇଁ କିଛି ବ୍ୟବସ୍ଥା କରିଦିଅନ୍ତୁ।